ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ, ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ରାଜ୍ୟର ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ କେୱାଇସି କରିବାର ଅବଧି ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଏବଂ ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଆଜି ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, କଂଗ୍ରେସ ସାଂସଦ ଜୟରାମ ରମେଶ ଏବଂ ଗୌରବ ଗୋଗୋଇ, ଟିଏମ୍ସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ, ବିଜେଡ଼ିର ସସ୍ମିତ ପାତ୍ର ଏବଂ ଅନ୍ୟମାନଙ୍କ ମଧ୍ୟରେ ଡିଏମ୍କେର ଟିଆର୍ ବାଲୁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ସଂସଦ ଅଧିବେଶନର କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ନେଇ କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଆସନ୍ତା ଶନିବାର 1 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ର ରୂପରେଖ ଏବଂ ବଜେଟ୍କୁ ନେଇ ବିଶେଷଜ୍ଞ, ଅର୍ଥନୀତିଜ୍ଞ ଏବଂ ସାଧାରଣ ଜନତାଙ୍କ ବହୁ ଆଶା ଓ ଆକାଂକ୍ଷା ଜଡ଼ିତ ରହିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପ୍ରାକ୍ ବଜେଟ୍ ପ୍ରତିକ୍ରିୟା ସଂଗ୍ରହ କରାଯାଇଛି। ଏ ନେଇ ଅର୍ଥନୀତି ବିଶେଷଜ୍ଞ ସୁଦର୍ଶନ ଛୋଟ୍ରାଏ କହିଛନ୍ତି,
ଯେଉଁ ଟାକ୍ସ ସ୍ଲାବ୍ ଅଛି ବର୍ତ୍ତମାନର ସ୍ଥିତିର, ଟାକ୍ସ ସ୍ଲାବ୍ରେ ସଂଶୋଧନ ଆଣୁଛନ୍ତି କି? ଏବଂ ସଂଶୋଧନ ଆଣିବା ଅନେକ ଲୋକ ଚାହାନ୍ତି, କାରଣ ଅନେକ ସାଲାରାଇଜ୍ କ୍ଲାସ୍ ଯେଉଁମାନେ ଦରମା ସରକାରୀ ବା ବେସରକାରୀ କ୍ଷେତ୍ରରେ ଦରମା ପ୍ରାପ୍ତ, ତେଣୁ ସେମାନଙ୍କର ଏବଂ ବିଶେଷ କରିକିରି ଯେଉଁମାନେ ଅନ୍ୟାନ୍ୟ କ୍ଷେତ୍ରରେ ବି ସ୍ୱାଧୀନ ଭାବରେ କାମ କରୁଛି, ସେମାନଙ୍କର ବି ଏକ୍ସପେକ୍ଟେସନ୍ ରହିଛି ଟାକ୍ସ କ୍ଷେତ୍ରରେ ସରକାର କ'ଣ ସଂଶୋଧନ ଆଣୁଛି। ଦ୍ୱିତୀୟ କଥା ହେଉଛି GST ରେସନାଲାଇଜେସନ୍। GST ବିଶେଷ କରିକି ନିତ୍ୟ ବାହାର୍ଯ୍ୟ ଜିନିଷରେ GST କେତେ ରିହାତି ମିଳିପାରିବ?
ସେହିଭଳି କେନ୍ଦ୍ର ବଜେଟ୍କୁ ନେଇ ମହିଳାମାନେ ମଧ୍ୟ ଅନେକ ଆଶା ରଖିଛନ୍ତି। ଏ ସମ୍ପର୍କରେ ପୁରୀରୁ ପ୍ରଜ୍ଞା ସାହୁ କହିଛନ୍ତି,
କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ ସାଧାରଣ ବଜେଟ୍ଟି ହେଉଛି, ଆମେ ସେଥିରେ ଆଶା କରୁଛୁ ଯେ ସେ ସାଧାରଣ ବର୍ଗ ଲୋକଙ୍କୁ ଦେଖି ବଜେଟ୍ଟିକୁ ଉପସ୍ଥାପନା କରିବେ। ଏଥର ଯେମିତି ସାଧାରଣ ଲୋକମାନେ ଯାହା ଆମେ ଆଗରୁ ଦେଖିଛେ ବଜେଟ୍ର ବୃଦ୍ଧି ଯୋଗୁଁ, ମାନେ ଯେଉଁ ସବୁ ଦରଦାମରେ ବୃଦ୍ଧି ହେଉଛି ତା ଯୋଗୁଁ ଲୋକମାନେ ଯେଉଁ ହଇରାଣ ହେଉଛନ୍ତି, ସେଇଟା ଯେମିତି ନ ହେବ, ଲୋକମାନଙ୍କ ହିତ ଦୃଷ୍ଟିରୁ ସେମାନେ କାର୍ଯ୍ୟକାରୀ କରିବେ ତାହା ଆଶା ରଖୁଛୁ। ଯେଉଁ ଆମର ରନ୍ଧନ ଗ୍ୟାସ୍ ଯେମିତି ବଢ଼ିଯାଉଛି, ତାପରେ ପେଟ୍ରୋଲ ଡିଜେଲ ଦର ଯାହା ସବୁ ବଢ଼ୁଛି, ସେଗୁଡ଼ିକ ନିଶ୍ଚିନ୍ତ ଭାବରେ ସାଧାରଣ ଲୋକଙ୍କୁ ହଇରାଣ କରୁଛି, ସେଗୁଡ଼ିକ ପ୍ରତି ସେ ଯଦି ଧ୍ୟାନ ଦେବେ।
ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ କେୱାଇସି କରିବାର ସମୟସୀମାକୁ ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ହିତାଧିକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ଏଥିପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି,
ଇକେୱାଇସିର ଶେଷ ତାରିଖ 31 January ଥିଲା, କିନ୍ତୁ କିଛି ବନ୍ଧୁ ଏ ପର୍ଯ୍ୟନ୍ତ କରିପାରିନାହାନ୍ତି, ଲିଖିତ ଭାବରେ ନିବେଦନ କରିଛନ୍ତି ଆଉ କିଛି ଦିନ ବଢ଼େଇବା ପାଇଁ, ସେଥିପାଇଁ ତାକୁ ବିଚାର କରାଗଲା ଏବଂ 15 February ତକ ଇକେୱାଇସି ଚାଲୁ ରହିବା ପାଇଁ ବର୍ତ୍ତମାନ ନିର୍ଦ୍ଦେଶ ଦିଆଗଲା।
ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଓ ବ୍ଲକ ସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ। ଆସନ୍ତା ମାସ 15 ତାରିଖ ସୁଦ୍ଧା ପ୍ରତି ଗ୍ରାମରେ 5 ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଗଦର୍ଶିକା ଅନୁଯାୟୀ ପଛୁଆ ଓ ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। ମୋଟ ପାଣ୍ଠିର 40% ଅର୍ଥ ବ୍ଲକ୍ରେ ଓ ପଞ୍ଚାୟତକୁ ମିଳିଥିବା ମୋଟ୍ ପାଣ୍ଠିର 35% ରାସ୍ତା ନିର୍ମାଣରେ ଖର୍ଚ୍ଚ କରାଯିବ। ସମସ୍ତ ପଞ୍ଚାୟତ ଗ୍ରାମସଭା ମାଧ୍ୟମରେ ତାଲିକା ପ୍ରସ୍ତୁତ କରିବା ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। 2024-25 ଆର୍ଥିକ ବର୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟ୍ରେ ରାଜ୍ୟ ସରକାର 1,000 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ରାଜ୍ୟରେ ଆସନ୍ତା 2 ବର୍ଷ ମଧ୍ୟରେ 65,000 ପଦବୀ ପୂରଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକର ଶୀଘ୍ର ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଖାଲି ପଡ଼ିଥିବା ପଦବୀଗୁଡ଼ିକର ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ସମଗ୍ର ଦେଶରେ ଆଜି ଶହୀଦ ଦିବସ ପାଳନ କରାଯାଉଛି। 1948 ଜାନୁଆରୀ 30 ତାରିଖରେ ଜାତିର ପିତାଙ୍କ ପରଲୋକ ହୋଇଥିଲା। ନୂଆଦିଲ୍ଲୀର ମହାତ୍ମା ଗାନ୍ଧୀଙ୍କ ସ୍କୃତିପୀଠ ରାଜଘାଟଠାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ 3 ସେନାର ମୁଖ୍ୟ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଗାନ୍ଧିଜୀଙ୍କ ଆଦର୍ଶ ଏକ ବିକଶିତ ଭାରତ ନିର୍ମାଣରେ ଆମକୁ ପ୍ରେରଣା ଦେଉଛି। ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦକୁ ଏହି ଅବସରରେ ଶ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଦେବା ସହିତ ସେମାନଙ୍କର ସ୍କୃତିଚାରଣ କରିଛନ୍ତି। ଗାନ୍ଧିଜୀଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗାନ୍ଧିଜୀଙ୍କ ଶାନ୍ତି, ସତ୍ୟ, ଅହିଂସା, ସାମାଜିକ ନ୍ୟାୟ ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ତାଙ୍କ ଜୀବନ ଉପଦେଶ ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶକ ସିଦ୍ଧାନ୍ତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ତିରୋଧାନ ଦିବସ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ପାଳିତ ହୋଇଛି। ସଭାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଏକ ପ୍ରାର୍ଥନା ସଭା ସହ ପୋଲିସ ବାହିନୀ ଦ୍ୱାରା ଶହୀଦଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ଗାନ୍ଧି ପଡ଼ିଆଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମାଲ୍ୟାର୍ପଣ ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଯୋଗଦେଇ ଗାନ୍ଧିଜୀଙ୍କ ଅହିଂସା ଓ ଓଡ଼ିଶା ଆଗମନ ସମୟରେ ଜିଲ୍ଲାରେ ତାଙ୍କର ରହଣିକୁ ନେଇ ସ୍କୃତିଚାରଣ କରିଥିଲେ। ରାୟଗଡ଼ା ଜିଲ୍ଲାରେ ତିରୋଧାନ ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହୀଦ ଦିବସ ପାଳନ କରାଯାଉଛି। ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା ସମ୍ମିଳନୀର ପ୍ରଦର୍ଶନୀ ମଣ୍ଡପଗୁଡ଼ିକୁ ସାଧାରଣ ଜନତା ବୁଲି ଦେଖୁଛନ୍ତି। ଆସନ୍ତାକାଲି ମଧ୍ୟ ପ୍ରଦର୍ଶନୀ ଖୋଲା ରହିବ। ସୂଚନାଯୋଗ୍ୟ, ଦୁଇଦିନିଆ ସମ୍ମିଳନୀ ଗତକାଲି ଉଦ୍ଯାପିତ ହୋଇଛି। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଲକ୍ଷ୍ୟରେ ବିଭିନ୍ନ ଶିଳ୍ପଗୋଷ୍ଠୀ ସହ 145 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ 5 ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶ୍ରୀ ଭାଗବତ ଆଜି ଜୟଦେବ ଭବନରେ ଆର୍ଏସ୍ଏସ୍ ସଂଘର ପୂର୍ବତନ ପ୍ରାନ୍ତ ସଂଘ ଚାଳକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ। ଆସନ୍ତାକାଲି ଓ ସୋମବାର 3 ତାରିଖ ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତିର ସାଂଗଠନିକ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି। ମୋଟରଯାନ ଫିଟ୍ନେସ୍ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ରାଜ୍ୟରେ ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା କଟକ ଆର୍ଟିଓ ଅଧୀନରେ ସ୍ଥାପନ କରାଯାଇଛି। ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହା ଗାଡ଼ିର ଫିଟ୍ନେସ୍ ପରୀକ୍ଷା କରିବ। କେନ୍ଦ୍ରୀୟ ମୋଟରଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟ୍ନେସ୍ ପରୀକ୍ଷା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଖୁବ୍ ଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ 21 ଏଟିଏସ୍ ସ୍ଥାପନର ଲକ୍ଷ୍ୟ ରଖାଯାଇଛି। ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବାକୁ ଫିଟ୍ନେସ୍ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା ସଡ଼କ ଦୁର୍ଘଟଣା ହ୍ରାସ କରାଯାଇପାରିବ। ନବରଙ୍ଗପୁର ଜିଲ୍ଲାର 10 ବ୍ଲକର 199 ପଞ୍ଚାୟତରେ ଆଜି ପିଏମ୍ ଆବାସ ପାଇଁ ସର୍ଭେ କାର୍ଯ୍ୟ କରାଯାଉଛି। ସର୍ଭେ ପାଇଁ 481 ନିୟୋଜିତ ହୋଇଛନ୍ତି। ସେମାନେ ସମସ୍ତଙ୍କ ଘରକୁ ଯାଇ ସର୍ଭେ କରୁଛନ୍ତି। ଆବଶ୍ୟକତା ଅନୁଯାୟୀ ଅଗ୍ରାଧିକାର ଭିତ୍ତିରେ ବ୍ୟକ୍ତିମାନଙ୍କୁ ଆବାସ ଯୋଗାଇ ଦିଆଯିବ। ସର୍ଭେ ସମୟରେ ଆଧାର କାର୍ଡ, ଜବ୍ କାର୍ଡ ଏବଂ ବ୍ୟାଙ୍କ ପାସ୍ବୁକ୍ ନମ୍ଘର ସହ ଆବଶ୍ୟକୀୟ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି। ନୟାଗଡ଼ ଜିଲ୍ଲା ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ଯୋଗଦେଇ ଜିଲ୍ଲାରେ ମୋଟ 969 ଜଣ ଆଶା 64 ସ୍ଥିରୀକୃତ କାର୍ଯ୍ୟରେ ନିୟୋଜିତ ହୋଇ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗ ପ୍ରତିଯୋଗିତାରେ ସେମିଫାଇନାଲ୍ ପର୍ଯ୍ୟାୟ ତାଲିକା ଚୂଡ଼ାନ୍ତ ହୋଇଛି। ସ୍ରାଚି ରା ବେଙ୍ଗଲ୍ ଟାଇଗର୍ସ, ହାଇଦ୍ରାବାଦ ତୋଫାନ, ସୁରମା ହକି କ୍ଲବ୍ ଏବଂ ତାମିଲନାଡୁ ଡ୍ରାଗନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ। ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ରାଜ୍ୟର ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ KYC କରିବାର ଅବଧି ଆସନ୍ତା ମାସ 15 ପର୍ଯ୍ୟନ୍ତ ବୃଦ୍ଧି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଏବଂ ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।